ପ୍ରଭୁ ଶ୍ରୀକୃଷ୍ଣଙ୍କ ସମସ୍ତ ଲୀଳା ମଧ୍ୟରେ ବାଲ୍ୟଲୀଳା ହେଉଛି ଶ୍ରେଷ୍ଠ ଲୀଳା। ତାଙ୍କ ଲୀଳାକୁ ବା ବୁଝିବ କିଏ? ସେଇଥିପାଇଁ ତ ତାଙ୍କ ନାଁରେ କେତେ ନାଲିସ ଯଶୋଦା ମାଙ୍କ ଆଗରେ। ସେମାନେ କ'ଣ ଜାଣନ୍ତିନି ଯାହାକୁ ସେମାନେ ଚୋର ବୋଲି ଫେରାଦ କରୁଛନ୍ତି ସେ ନିଜେ ହୃଦୟ ଚୋର ଜଗତ ସାଇଁ।
ଯଶୋଦା।